ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ଆଜି ଅନେକଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଶୁଭାରମ୍ଭ ହେବ ଆଦର୍ଶ ଯୁବ ଗ୍ରାମସଭା ପଦକ୍ଷେପ। ଦେଶର ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆରମ୍ଭ ହେଲା 2.2 ଲକ୍ଷ କୋଟି ଟଙ୍କାର ଯୋଜନା। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର ଏବଂ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ର ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯିବେ। କେବାଡ଼ିଆର ଏକତାନଗରଠାରେ ସେ 1,140 କୋଟିରୁ ଅଧିକ ଟଙ୍କାର ଭିତ୍ତିଭୂମି ତଥା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଉଦ୍ଘାଟନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜପିପିଲାରଠାରେ ବିର୍ସାମୁଣ୍ଡା ଆଦିବାସୀ ବିଶ୍ୱବିଦ୍ୟାଳୟ, ବାମନ ବୃକ୍ଷ ବାଟିକା, ଇ ବସ୍ ଚାର୍ଜିଂ ଡିପୋ ଏବଂ 25 ଇଲେକ୍ଟ୍ରିକ୍ ବସ୍ର ଉଦ୍ଘାଟନ ରହିଛି। ଶ୍ରୀ ମୋଦି ରୟାଲ୍ କିଙ୍ଗଡମ୍ ଅଫ୍ ଇଣ୍ଡିଆ ମ୍ୟୁଜିୟମ୍, କ୍ରୀଡ଼ା କମ୍ପ୍ଲେକ୍ସ, ଜେଟି ବିକାଶ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଟ୍ରାଭେଲେଟର ଆଦିର ଶିଳାନ୍ୟାସ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଏକତା ଦିବସ ଶପଥପାଠ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବା ସହ ଏକତା ଦିବସ ପରେଡ୍ରେ ଭାଗ ନେବେ। ଚଳିତ ବର୍ଷ ସୀମା ସୁରକ୍ଷା ବଳ ମାର୍ଚିଂ କଣ୍ଟିଜେଣ୍ଟରେ ଭାରତୀୟ ମୂଳ ରାମପୁର ହାଉଣ୍ଡସ୍ ଏବଂ ମୁଧୋଲ ହାଉଣ୍ଡସ୍ କୁକୁର ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆରମ୍ଭ 7.0ର ଶୁଭାରମ୍ଭ କରି 100ତମ ଫାଉଣ୍ଡେସନ କୋର୍ସର ପ୍ରଶିକ୍ଷାର୍ଥୀଙ୍କ ସହ ବାର୍ତ୍ତାଳାପ କରିବେ। କେନ୍ଦ୍ର ସରକାର ଆଜି ନୂଆଦିଲ୍ଲୀରେ ଆଦର୍ଶ ଯୁବ ଗ୍ରାମସଭା ପଦକ୍ଷେପ MYGSର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ଆଦର୍ଶ ଯୁବ ଗ୍ରାମସଭା ପ୍ରଶିକ୍ଷଣ ମଡ୍ୟୁଲ୍ ଏବଂ MYGS ପୋର୍ଟାଲର ଶୁଭାରମ୍ଭ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ, ଶିକ୍ଷା ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ସତ୍ୟପାଲ ସିଂ ବାଘେଲ ଯୋଗଦେବେ। ଏ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଜନଭାଗିଦାରିତାକୁ ଅଧିକ ସଶକ୍ତ କରିବା ସହିତ ଗ୍ରାମସଭା ଅଧିବେଶନଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣ ଉପରେ ପ୍ରାଧାନ୍ୟ ଦିଆଯାଇ ସ୍ଥାନୀୟ ଶାସନ ବ୍ୟବସ୍ଥାରେ ଯୁବବର୍ଗର ସମ୍ପୃକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପ ଦେଶର 1,000ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଲାଗି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତର ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2.2 ଲକ୍ଷ କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଗତକାଲି ମୁମ୍ବାଇରେ ଅନୁଷ୍ଠିତ ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି, ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ନୂତନ ଶିଖରରେ ପହଞ୍ଚିବା ଲାଗି ଉଦ୍ୟମ ଜାରି ରଖିଛି। ସେ କହିଛନ୍ତି, ଚଳିତ ବର୍ଷ ଭାରତର ବନ୍ଦରଗୁଡ଼ିକ ସର୍ବାଧିକ ମାଲ୍ ପରିବହନ କରି ରେକର୍ଡ ସୃଷ୍ଟି କରିଛନ୍ତି। ଅନେକଗୁଡ଼ିଏ କ୍ଷେତ୍ରରେ ବିକାଶଶୀଳ ଦେଶ ତୁଳନାରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସାଥିଓ, ହମେ ଗର୍ବ ହେ କି ଆଜ ଭାରତ କେ ପୋର୍ଟ ଡେଭଲପିଂ ୱର୍ଲ୍ଡ କେ ସବସେ ଏଫିସିଏଣ୍ଟ ପୋର୍ଟ ମେ ଗିନେ ଜାତେ ହେଁ। କୈ ମାମଲୋ ମେ ତୋ ୱୋ ଡେଭଲପ ୱର୍ଲ୍ଡ କେ ପୋର୍ଟ ସେ ଭି ବେହତର ପ୍ରଦର୍ଶନ କର ରହେ ହେଁ। ଭାରତୀୟ ପୋର୍ଟ ଗ୍ଲୋବାଲ ଶିପିଂ ଲାଇନ କେ ଲିଏ ଔର ଅଧିକ କମ୍ପିଟିଟିଭ ଔର ଆଟ୍ରାକ୍ଟିଭ ବନ୍ ଗଏ ହେଁ।
ଆୟୋଜିତ ସମ୍ମିଳନୀରେ ଅନେକଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିବା ବିଷୟ ସୂଚିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲକ୍ଷ ଲକ୍ଷ କୋଟି ଟଙ୍କାର ବୁଝାମଣା ପତ୍ର ଏହି ସମ୍ମିଳନୀ ଅବସରରେ ସ୍ୱାକ୍ଷରିତ ହୋଇଛି। 85 ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବା ଗୋଟିଏ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ସାମୁଦ୍ରିକ କ୍ଷେତ୍ରର ଗତି ଦେଶର ଅର୍ଥନୀତିକୁ ନୂଆ ଦିଗ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଜାହାଜ କ୍ଷେତ୍ର ନୂଆ ଶକ୍ତି ଏବଂ ଗତି ସହିତ ଅଗ୍ରସର ହେଉଛି। ମାନବ ସମ୍ବଳର ଯୋଗଦାନ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ଯୋଗଦାନ 1,25,000ରୁ 3,00,000କୁ ବୃଦ୍ଧି ପାଇଛି। ଏବେ ଭାରତ ସାମୁଦ୍ରିକ କ୍ଷେତ୍ରରେ ଲୋକଙ୍କ ଯୋଗଦାନ ଯୋଗୁଁ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇପାରିଛି ବୋଲି ସେ କହିଛନ୍ତି।
साल 24-25 में भारत के मेजर पोर्ट्स ने अब तक का सबसे अधिक कार्गो हैंडल करके भी नया रिकॉर्ड बनाया है। इतना ही नहीं, पहली बार किसी इंडियन पोर्ट ने मेगावाट स्केल इंडिजिनियस ग्रीन हाइड्रोजन फैसिलिटी शुरू की है और ये उपलब्धि हमारे कांडला पोर्ट ने हासिल की है।
अपन माने संवाद सुनुछंती आकाशवाणी रो। बिहार विधानसभा निर्वाचन निमन्ते समस्त राजनैतिक दलगुड़िक प्रचार कार्य जोरदार करिछन्ति। जातीय गणतांत्रिक मेंट एवं महामेंटर तारका प्रचारकमाने विभिन्न स्थानरे सभा समिति जरियारे भोटरमानंकु सेमानंक प्रार्थीक आड़क आकर्षित करिबा लागि उद्यम चलाइछन्ति। आज बीजेपीर वरिष्ठ नेता तथा प्रधानमंत्री नरेन्द्र मोदी मुजफ्फरपुर एवं छपरारे निर्वाचन रैली करिबे। पूर्वाह्न 11:00 मुजफ्फरपुर एवं छपरा रे अपराह्न 12:45 रे प्रधानमंत्री रैली करिबे। एहा प्रधानमंत्रीकर बिहार कु द्वितीय निर्वाचनी गस्त। स्वराष्ट्र मंत्री अमित शाह मध्य आज पटना ठारे पूर्वाह्न 10:00 एक सांबादिक सम्मेलन को उद्बोधन देबे। से गतकाली बिहार विभिन्न स्थान रे निर्वाचन प्रचार करने सह रैली आयोजन करिथिले। बीजेपी अध्यक्ष जेपी नड्डा मध्य आज पटना स्थित विक्रम एवं बक्सर रे जनसभा को संबोधन करिबे। अन्यपक्षरे राष्ट्रीय जनता दलर प्रार्थी तेजस्वी यादव आज माधेपुरा दरभंगा एवं मुजफ्फरपुर समेत 10 निर्वाचनी रैली रे संबोधन करिवार कार्यक्रम रही। जनसुराज पार्टी जनशक्ति जनता दल एवं बहुजन समाजवादी पार्टी नेताने आज विभिन्न स्थान में प्रचार कार्य करिवे। प्रथम पर्याय निर्वाचन पाखि आसुवा बेले राजनैतिक दलगुड़िक आरोप प्रत्यारोप जारी रखिंट। आसंता मास 6 प्रथम पर्यायर बिहार 121 विधानसभा आसन लगे मतदान अनुष्ठित हो। उपराष्ट्रपति सीपी राधाकृष्णन गतकाली तमिलनाडुर मदुराई स्थित प्रसिद्ध मीनाक्षी अम्मन मंदिर परिदर्शन करने पूजार्चना कर गस्त अवसर में उपराष्ट्रपति तमिलनाडु मुख्यमंत्री एमके स्टालिन एवं सांसद कानीमुजी साक्षात करते। आज उपराष्ट्रपति स्वतंत्रता सेनानी पुसुम्पन मुथु रामलिंगर जयंती अवसर में रामनाथपुरम जिलार पुसुम्पन परिदर्शन में जिबे। राज्यसभा उपाध्यक्ष हरिवंश कहते भारत एवं यूरोपीय संघ उभय सर्वबृहत गणतंत्र मुक्त अर्थनीति संबलित वाणिज्य एवं बहुविध समाज क्षेत्र में समान मत पोषण करती। आगामी दिन में भारत यूरोप संपर्क आहरी वृद्धि पावी से कहते। नूआदिल्ली गतकाली आंतर्जातिक वाणिज्य व्यापार संपर्कित यूरोपीय संसदीय कमिटर प्रतिनिधि दल आलोचना समय हरिवंश कहते खूब शीघ्र भारत यूरोपीय संघ मुक्त वाणिज्य चुक्ति चूड़ांत हो। चलित वर्ष पहलगाम आतंकी आक्रमण पर सर्वदलीय संसदीय कमिटर ब्रसेल्स गस्त को स्मरण कर वर्तमान संसदीय आदान प्रदान को से प्रशंसा कर। जीएसटी संचय उत्सव आरंभ होगापर देशर नागरिक यार लाभ पाते। गतमास 22 प्रधानमंत्री नरेन्द्र मोदी जीएसटी संचय उत्सव आरंभ करते। विभिन्न क्षेत्र में परवर्त पीढ़ीर जीएसटी संस्कार लागू होगापर नित्य व्यवहार्य जिनस आरंभ कर प्रत्येक क्षेत्र में जीएसटी टिकस हार ह्रास पाई। पोषाक और जोता व्यवसाय क्षेत्र में जीएसटी संस्कार उपभोक्ता और व्यवसायी आश्वस्ति प्रदान कर भारतीय युव निर्माता व्यवसायर सहजता उपलब्ध कराइबा उत्पादगुड़िक सस्ता करिबा एवं रेडीमेड पोशाक मान उन्नत करने दिगरे जीएसटी संस्कार सहायक सब्यस्त हो। नुआ जीएसटी प्रणाली रे 2500 टंका पर्यंत रेडीमेड पोशाक क्षेत्र में टिकस हार 5% को ह्रास जहाँफल छोट सहर और ग्रामांचल क्षेत्र में रेडीमेड पोशाक चाहिदा वृद्धि पाई। से हीपरि 2500 टंका पर्यंत जोता मूल्य 12% बदल 5% जीएसटी लागू कर। आईसीसी महिला दिनिकिया विश्वकप क्रिकेटर आज द्वितीय सेमिफाइनाल भारत और ऑस्ट्रेलिया मध्यरे मैच अनुष्ठित हेबो। नवी मुंबई स्थित डॉक्टर डी वाई पाटिल स्पोर्ट्स एकेडमी रे भारतीय समय अपराह्न 3:00 मैच खेल। अपराह्न 2:30 आकाशवाणी रे एही मैचर प्रत्यक्षदर्शी धारा विवरणी प्रसारण करा। पूर्व दक्षिण आफ्रिका फाइनाल को उन्नीत हो सारी। गतकाली अनुष्ठित प्रथम सेमिफाइनाल दक्षिण आफ्रिका 125 रन इंग्लैंड को परास्त करथिला। मुख्य संवाद पुणि थरे दुईदिनिया गुजरात गस्तरे जाए आज अनेकगुड़े प्रकल्पर उद्घाटन और शिलान्यास करिबे प्रधानमंत्री। नूआदिल्ली रे आज शुभारंभ हेब आदर्श युव ग्राम सभा पदक्षेप। देशर सामुद्रिक क्षेत्र को सुदृढ़ करने उद्देश्य आरंभ है 2.2 लाख कोटी टंकार योजना। बिहार विधानसभा निर्वाचन निमन्ते प्रचार कार्य जोरदार। एवं आईसीसी महिला दिनिकिया विश्वकप क्रिकेटर आज द्वितीय सेमिफाइनाल भारत ऑस्ट्रेलिया मध्यरे अनुष्ठित हेबो मैच। संवाद शेष होला।